ଏଥର କହିଦେଲେ କହିବେ ମୋ ନାଁ ମିନସ ନହେଲା
କହିବେ
ହଁ କହିଦେଲେ ମୁଁ ଘରେ କହିବି କହୁନାହାନ୍ତି
ହ୍ୟାଲୋ
ଖାଲି କହିବି
କହିବି
ହଁ
ମୁଁ ପ୍ରଣତୀ ମହାନ୍ତି 16 ନମ୍ବର ୱାର୍ଡର ବାଜପେୟୀ ନଗରରୁ କହୁଛି ଆମ ରାସ୍ତାରେ ଟାଇଲ ପଡିନି ତାପରେ ଡ୍ରେନେଜ ଜାଗା ମିଶନ ତରଫରୁ କୌଣସି ସୁବିଧା ମିଳିନି ଡ୍ରେନର ଅସୁବିଧା ଅଛି ତାପରେ ବର୍ଷା ଦିନେ ଘରେ ପାଣି ପଶୁଛି ଯୋଉ ଟାଇଲ ରାସ୍ତାରେ ପଡିନି ଟିକେ ସୁବିଧା କହିଲେ ଆମେ ଚିର ଉପକୃତ ହବୁ ଆଉ